ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজির এই শুভ অবসরের আমার পথপ্রদর্শিকা বেতার অনুষ্ঠান তরফ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। আজ আপনার প্রভু যীশু বিষয়ে জাঁয়া নিমন্তে রেডিও পাখে অপেক্ষা করে বসি অনেক বলে জাঁ আমি বিশেষ খুশি। হ্যাঁ, আপনার মনে অনেক প্রশ্ন হইত থাইপরে যার উত্তর আপনার এপর্যন্ত পাইপারি না, কিন্তু আমার বিশ্বাস ଆପଣ ଯଦି ନିୟମିତ ଏହି କାର୍ଯ୍ୟକ୍ରମ ଶୁଣିବେ ତାହେଲେ ଆପଣ ଆତ୍ମିକ ଜୀବନରେ ଆଶୀର୍ବାଦ ପାଇବା ସଙ୍ଗେ ସଙ୍ଗେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ଏକ ସମାଧାନରେ ଉପନୀତ ହୋଇପାରିବେ। କେବଳ ସେତିକି ନୁହେଁ, ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଉପଲବ୍ଧି କରିବେ, ସେହି ପରିତାଣର ଆନନ୍ଦକୁ ଉପଲବ୍ଧି କରିବେ। ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆଉ ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧର ବିଷୟ ରହିଅଛି ତାହେଲେ ସେହି ପ୍ରାର୍ଥନା ଓ ଆପଣଙ୍କ ଜୀବନର ସାକ୍ଷ୍ୟ ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ପବିତ୍ର ସ୍ୱର୍ଗବାସୀ ପିତା, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଦୟା ଅନୁଗ୍ରହ ପାଇଁ। ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ କଥା କୁହ, ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ପ୍ରତ୍ୟେକଙ୍କୁ ତୁମର ସେହି ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କର, ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହେବା ନିମନ୍ତେ ସାହାଯ୍ୟ କର। ପ୍ରତ୍ୟେକଙ୍କର ମନବାଞ୍ଛା ତୁମେ ପୂର୍ଣ୍ଣ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ପବିତ୍ର ବାଇବେଲ ମଧ୍ୟରୁ ସେହି ନେହେମିଆଙ୍କ ପୁସ୍ତକ ତହିଁର ତିନି ପର୍ବର ପନ୍ଦର ପଦରୁ ଆରମ୍ଭ କରି ବତିଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଜେରୁସାଲମର ପ୍ରାଚୀରଗୁଡ଼ିକ ଓ ଦ୍ୱାରଗୁଡ଼ିକର ପୁନଃନିର୍ମାଣ। ତେବେ ଆପଣଙ୍କର ମନେଥିବ, ଗତ ପାଠରେ ଆମେ ଏହି ଜେରୁସାଲମର ପ୍ରାଚୀର ଓ ଦ୍ୱାରଗୁଡ଼ିକର ପୁନଃନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲୁ ଓ ଏହିସବୁ କାର୍ଯ୍ୟ ସମ୍ପାଦନରେ ନେହେମିଆଙ୍କର ନେତୃତ୍ୱକୁ ଲକ୍ଷ୍ୟ କରିଥିଲୁ। ତେବେ ଆଜି ମଧ୍ୟ ଆମେ ସେହି ପ୍ରାଚୀରଗୁଡ଼ିକର ଓ ଦ୍ୱାରଗୁଡ଼ିକର ପୁନଃନିର୍ମାଣ ନେଇ ଆଉ କେତେକ ବିଷୟ ଲକ୍ଷ୍ୟ କରିବାକୁ ଯିବା। ବର୍ତ୍ତମାନ ଆମେ ଆଉ ଏକ ଦ୍ୱାରର ପୁନଃନିର୍ମାଣ ନେଇ ଲକ୍ଷ୍ୟ କରିବାକୁ ଯିବା, ଆଉ ତାହା ହେଉଛି ଝର ଦ୍ୱାର। ତିନି ପର୍ବର ପନ୍ଦର ପଦରେ ଏହିପରି ଲେଖା ଅଛି, ପୁଣି ମିସ୍ପା ପ୍ରଦେଶର ଅଧ୍ୟକ୍ଷ କଲ୍ ହୋସିର ପୁତ୍ର ସଲୁନ୍ ନିର୍ଝର ଦ୍ୱାରର ଜୀର୍ଣ୍ଣ ସଂସ୍କାର କଲା। ସେ ତାହା ଗଢ଼ି ଆଚ୍ଛାଦନ କଲା ଓ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳ ସବୁ ଲଗାଇଲା। ପୁଣି ଦାଉଦ ନଗରରୁ ତଳକୁ ଯିବା ପାବଚ୍ଛ ପର୍ଯ୍ୟନ୍ତ ରାଜାଙ୍କର ଉଦ୍ୟାନ ନିକଟସ୍ଥ ସେଲା ପୁଷ୍କରିଣୀ ପ୍ରାଚୀର ଜୀର୍ଣ୍ଣ ସଂସ୍କାର କଲା। ଏହି ଝରଦ୍ୱାର ସେହି କୂପ ନିକଟରେ ପ୍ରଭୁ ଯୀଶୁ ସେହି ସ୍ତ୍ରୀକୁ ଯେଉଁ କଥା କହିଥିଲେ ତାହାକୁ ଉପସ୍ଥାପିତ କରେ। ଯୌନ ଚାରି ପର୍ବର ଚଉଦ ପଦରେ ଲେଖା ଅଛି, କିନ୍ତୁ ମୁଁ ଯେଉଁ ଜଳ ଦେବି ତାହା ଯେ କେହି ପାନ କରିବ ସେ କେବେ ହିଁ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଛୁଳି ଉଠୁଥିବ। ସେହି କୁଟୀରବାସ ପର୍ବ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଠିଆ ହୋଇ କହିଲେ ଯେ ମୋଠାରେ ବିଶ୍ୱାସ କରେ ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ। ଏହି ପଦକୁ ବୁଝାଇବାକୁ ଯାଇ ଯୋହନ ତହିଁର ପରବର୍ତ୍ତୀ ପଦରେ ଅର୍ଥାତ୍ ଅଣଚାଳିଶ ପଦରେ ଏହିପରି ଉଲ୍ଲେଖ କରନ୍ତି, ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇନଥିବାରୁ ଆତ୍ମା ପ୍ରଦତ୍ତ ହୋଇନଥିଲେ। ରୋମିଓ ଆଠ ପର୍ବର ନଅ ପଦରେ ପ୍ରେରିତ ପାଉଲ ଏହିପରି ଉଲ୍ଲେଖ କରନ୍ତି, କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମମାନଙ୍କଠାରେ ବାସ କରନ୍ତି ତାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇନଥାଏ ତେବେ ସେ ତାହାଙ୍କର ନୁହେଁ। ତେଣୁକରି ସେହି ନିର୍ଝର ଦ୍ୱାର ଏହି ବିଷୟ ଆମମାନଙ୍କୁ ଶିକ୍ଷା ଦିଏ ଯେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କ ଆତ୍ମାରେ ଆବିଷ୍ଟ ଓ ସେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ଯେତେବେଳେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଆତ୍ମାରେ ପରିପୂର୍ଣ୍ଣ ହୋଇଥାଏ ସେତେବେଳେ ସେ କେବଳ ଏକ କୂପ ନୁହେଁ, ମାତ୍ର ଜୀବନ୍ତ ଜଳର ନିର୍ଝର ସ୍ୱରୂପ ହୋଇଥାଏ, ଯାହାକି ଅନ୍ୟମାନଙ୍କ ନିମନ୍ତେ ମଧ୍ୟ ଆଶୀର୍ବାଦର କାରଣ ହୋଇଥାଏ। ଆମେ ସମସ୍ତେ ଏହି ଦିନମାନଙ୍କରେ ଅନ୍ୟମାନଙ୍କ ନିମନ୍ତେ ଆଶୀର୍ବାଦର କାରଣ ହେବା ଆବଶ୍ୟକ, ଆଉ ତାହା କେବଳ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହେବା ଦ୍ୱାରା ସମ୍ଭବ। ଆସନ୍ତୁ ଏହାପରେ ଜଳଦ୍ୱାର ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ଏହା ହେଉଛି ସପ୍ତମ ଦ୍ୱାର। ତିନି ପର୍ବର ଛବିଶ ପଦରେ ଏହିପରି ଲେଖା ଅଛି, ଏହି ସମୟରେ ନଥିନୀୟମାନେ ଜଳଦ୍ୱାରର ପୂର୍ବ ଦିଗର ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ଓଫଲରେ ବାସ କରୁଥିଲେ। ଏହି ଜଳଦ୍ୱାର ନଗର ଭିତରକୁ ଜଳ ଆଣିବା ନିମନ୍ତେ ବ୍ୟବହାର କରାଯାଉଥିଲା। ତେବେ ଏହି ଜଳଦ୍ୱାର ଆମମାନଙ୍କୁ କି ଶିକ୍ଷା ଦିଏ? ଏହା ଈଶ୍ୱରଙ୍କ ବାକ୍ୟକୁ ଉପସ୍ଥାପିତ କରେ। ଯେତେବେଳେ ଆମେ ଏହି ପୁସ୍ତକର ପରବର୍ତ୍ତୀ ଅଂଶଗୁଡ଼ିକ ଅଧ୍ୟୟନ କରିବାକୁ ଯିବା, ଆମେ ଦେଖିବାକୁ ପାରିବା ଯେ ଏଜ୍ରା, ଯିଏକି ଏହି ଜଳଦ୍ୱାର ନିକଟରେ ଏକ ମଣ୍ଡପ ନିର୍ମାଣ କରିଥିଲେ, ଯେତେବେଳେ ଜଳଦ୍ୱାର ନିକଟରେ ସେ ଏହି ମଣ୍ଡପ ନିର୍ମାଣ କଲେ ସେତେବେଳେ ସେ ଈଶ୍ୱରଙ୍କ ବାକ୍ୟରୁ ଅଧ୍ୟୟନ କଲେ। ସେ ଯେଉଁ ସ୍ଥାନ ପସନ୍ଦ କରିଥିଲେ ତାହା ତାତ୍ପର୍ଯ୍ୟପୂର୍ଣ୍ଣ। ଏହା କୌଣସି ଅଚାନକ ଭାବେ ନୁହେଁ, ମାତ୍ର ଏହି ସ୍ଥାନ ପସନ୍ଦ କରିବାରେ ଏକ ମହାନ ଉଦ୍ଦେଶ୍ୟ ଥିବାର ପରିଲକ୍ଷିତ ହୁଏ। ନୂତନ ନିୟମ ମଧ୍ୟ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପ୍ରକ୍ଷାଳନର ବିଷୟକୁ ବା ସୂଚୀକରଣର ବିଷୟକୁ ଅତି ସ୍ୱଷ୍ଟ ଭାବେ ପ୍ରକାଶ କରେ। ଯୋହନ ପନ୍ଦର ପର୍ବର ତିନି ପଦରେ ପ୍ରଭୁ ଯୀଶୁ ଏହିପରି କହନ୍ତି, ମୁଁ ତୁମମାନଙ୍କୁ ଯେଉଁ ବାକ୍ୟ କହିଅଛି ସେଥିଯୋଗୁଁ ତୁମେମାନେ ପରିଷ୍କୃତ ହୋଇସାରିଅଛ। ପ୍ରଭୁ ଯୀଶୁ ତାଙ୍କର ପ୍ରାର୍ଥନାରେ ଯୋହନ ସତର ପର୍ବର ସତର ପଦରେ ଏହିପରି କହନ୍ତି, ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର। ତୁମ୍ଭର ବାକ୍ୟ ତ ସତ୍ୟ। ତେଣୁକରି ଏହି ଜଳ ଦ୍ୱାରା ଈଶ୍ୱରଙ୍କ ବାକ୍ୟର ନିଦର୍ଶନ ସ୍ୱରୂପ ଆମ୍ଭେମାନେ ସେହି ବାକ୍ୟ ରୂପ ଜଳ ଦ୍ୱାରା ଧୌତ ହେବା ଆବଶ୍ୟକ ବା ପରିଷ୍କୃତ ହେବା ଆବଶ୍ୟକ। ଏହି ଦ୍ୱାର ମଧ୍ୟ ଦେଇ ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଅଛୁ। ଆମେ ପ୍ରତ୍ୟେକ ସେହିପରି ଜଳଦ୍ୱାର ସ୍ୱରୂପ ହେବା ଆବଶ୍ୟକ, ଯେପରି ଯେଉଁମାନେ ଆତ୍ମିକ ଜୀବନରେ ତୁଷାର୍ଥ ସେମାନଙ୍କୁ ସେହି ବାକ୍ୟ ରୂପ ଜଳର ଅଂଶୀ କରାଇ ସେମାନଙ୍କର ଆତ୍ମିକ ତୃଷାକୁ ନିବାରଣ କରିବାକୁ ପାରୁ। ଗୀତରଚକ ଏହିପରି ପ୍ରଶ୍ନ କରନ୍ତି, ଯୁବା ମନୁଷ୍ୟ କି ପ୍ରକାରେ ଆପଣା ପଥ ପରିଷ୍କାର କରିବ? ପୁନଶ୍ଚ ସେ ତହିଁର ଉତ୍ତର ଦେବାକୁ ଯାଇ ଏହିପରି କହନ୍ତି, ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ। କିନ୍ତୁ ଏହି ଜଳ ଦ୍ୱାରା ନେଇ ଏକ ଚମତ୍କାର ବିଷୟ ଏଠାରେ ଦୃଷ୍ଟିଗୋଚର ହୁଏ ଯେ ଏହା ପୁନଃନିର୍ମିତ ହୋଇନଥିଲା। ପ୍ରକୃତରେ ଯେତେବେଳେ ଅନ୍ୟ ଦ୍ୱାର ଓ ପ୍ରାଚୀରଗୁଡ଼ିକ ଭାଙ୍ଗି ଯାଇଥିଲା ସେତେବେଳେ ଏହି ଜଳ ଦ୍ୱାର ସ୍ଥିର ରହିଥିଲା, ଆଉ ତାହା ହିଁ ହେଉଛି ଏକ ଚମତ୍କାର ବିଷୟ। ଏହାକୁ ପୁନଃନିର୍ମାଣ କରିବାର ବା ମରାମତି କରିବାର ଆବଶ୍ୟକ ନଥିଲା। ତେବେ ଏହା କ'ଣ ଆପଣଙ୍କୁ କିଛି କହେ? ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ କୌଣସି ସଂଶୋଧନ ଆବଶ୍ୟକ କରେ ନାହିଁ, କିଏବା ଏହି ବାକ୍ୟରେ କିଛି ଯୋଗ କରାଯାଇପାରିବ ନାହିଁ, କିଏବା ଏହାର କୌଣସି ପରିବର୍ତ୍ତନ ନାହିଁ। ଏହା ସବୁ ଅବସ୍ଥାରେ ଓ ସବୁ ପରିସ୍ଥିତିରେ ସ୍ଥିର ତଥା ଅପରିବର୍ତ୍ତନୀୟ, ଏହା ସଦାକାଳ ସ୍ଥାୟୀ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ କୌଣସି ମରାମତି ଆବଶ୍ୟକ କରେ ନାହିଁ, ଏହା ସ୍ଥିର ଓ ଅବିନାଶ୍ୟ। ପ୍ରଭୁ ଯୀଶୁ ମଧ୍ୟ କହନ୍ତି, ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟ ମଧ୍ୟରୁ ଏକ ବିନ୍ଦୁ ଲୋପ ହେବ ନାହିଁ। ପ୍ରିୟ ବନ୍ଧୁ, ଆଜି ଅନେକ ଈଶ୍ୱରଙ୍କ ବାକ୍ୟକୁ ମିଥ୍ୟା ବୋଲି ପ୍ରମାଣିତ କରିବାକୁ ଚାହାନ୍ତି, ମାତ୍ର ସେମାନେ ପ୍ରମାଣିତ କରିପାରନ୍ତି ନାହିଁ, ଯେହେତୁ ଯାହା ସତ୍ୟ ତାହାକୁ କେବେ ହେଲେ ଲୁଚାଇ ରଖାଯାଇପାରେ ନା। ଈଶ୍ୱରଙ୍କ ବାକ୍ୟ ସତ୍ୟ ଓ ଜୀବନ୍ତ ବାକ୍ୟ, ଯାହା ସବୁ ଅବସ୍ଥାରେ ସମସ୍ତଙ୍କ ନିମନ୍ତେ ଉପକାରୀ ଓ ଏହା ସଦାକାଳ ସ୍ଥାୟୀ। ମାତ୍ର ଏହି ବାକ୍ୟ ରୂପ ଜଳକୁ ନେଇ ଆମମାନଙ୍କୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ହେବ ଓ ଅନ୍ୟର ତୃଷାକୁ ମୋଚନ କରିବାକୁ ହେବ। ଆସନ୍ତୁ ଏହାପରେ ଅଶ୍ୱଦ୍ୱାରର ପୁନଃନିର୍ମାଣ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ତିନି ପର୍ବର 28 ପଦରେ ଏହିପରି ଲେଖା ଅଛି, ଯାଜକମାନେ ପ୍ରତ୍ୟେକ ଆପଣା ଆପଣା ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପର ଭାଗର ଜୀର୍ଣ୍ଣ ସଂସ୍କାର କଲେ। ଅଶ୍ୱ ଏକ ପ୍ରାଣୀ ଯାହାକୁ ଯୁଦ୍ଧ କରିବା ନିମନ୍ତେ ବ୍ୟବହାର କରାଯାଉଥିଲା। ଅଶ୍ୱ ଯୁଦ୍ଧର ଚିହ୍ନ ସ୍ୱରୂପ। ଲୋକମାନେ ଯୁଦ୍ଧ କରିବା ନିମନ୍ତେ ଅଶ୍ୱ ଉପରେ ଚଢ଼ି ଯାତ୍ରା କରନ୍ତି ଓ ଅଶ୍ୱକୁ ବ୍ୟବହାର କରନ୍ତି। ତେଣୁ ଏହି ଅଶ୍ୱଦ୍ୱାର ଖ୍ରୀଷ୍ଟ ବିଶ୍ୱାସୀର ସୈନିକ ସେବାର ବିଷୟକୁ ଉପସ୍ଥାପିତ କରେ। ସୈନିକକୁ ଯେପରି ଯୁଦ୍ଧ କରିବାକୁ ପଡ଼ିଥାଏ, ସେହିପରି ଖ୍ରୀଷ୍ଟ ବିଶ୍ୱାସୀ ମଧ୍ୟ ସମସ୍ତ ଅନ୍ଧକାରର ଶକ୍ତି ଓ ପାପାତ୍ମାର ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିବାକୁ ପଡ଼ିଥାଏ। ଏଫିସିଓ 6 ପର୍ବର 11 ପଦରେ ଲେଖା ଅଛି, ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର। ଆମ୍ଭମାନଙ୍କୁ ଏକ ବାସ୍ତବ ଯୁଦ୍ଧର ସମ୍ମୁଖୀନ ହେବାକୁ ଅଛି। ଏହା ହେଉଛି ଆତ୍ମିକ ଯୁଦ୍ଧ। ଏଫିସିଓ 6 ପର୍ବର 12 ପଦରେ ଲେଖା ଅଛି, କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ, ପୁଣି ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ। ଆମ୍ଭେମାନେ ରକ୍ତମାଂସ ବିରୁଦ୍ଧରେ ଯୁଦ୍ଧ କରୁନାହୁଁ, ମାତ୍ର ଆତ୍ମିକ ଶକ୍ତିମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛୁ। ପ୍ରିୟ ବନ୍ଧୁ, ଆଜି ଆମେ ପ୍ରତ୍ୟେକ ଏହି ଆତ୍ମିକ ଯୁଦ୍ଧର ସମ୍ମୁଖୀନ ହେଉଅଛୁ। ଆମ୍ଭମାନଙ୍କ ମଧ୍ୟରେ ସଦାସର୍ବଦା ଆଲୋକର ଶକ୍ତି ଓ ଅନ୍ଧକାରର ଶକ୍ତି ମଧ୍ୟରେ ଯୁଦ୍ଧ ଲାଗି ରହିଅଛି। ପାପ ଓ ପୁଣ୍ୟ ମଧ୍ୟରେ, ଭଲ ଓ ମନ୍ଦ ମଧ୍ୟରେ ଅବିରତ ଏକ ଯୁଦ୍ଧ ଲାଗି ରହିଅଛି। କିନ୍ତୁ ଏଥିନିମନ୍ତେ ଆମମାନଙ୍କୁ ଈଶ୍ୱରଦତ୍ତ ସମସ୍ତ ସଜ୍ଜା ପରିଧାନ କରିବାକୁ ହେବ। ଆଉ ସେହି ସମସ୍ତ ସଜ୍ଜା କ'ଣ, ତାହା ଆମେ ସେହି ଏଫିସିଓ 6 ପର୍ବର 14 ପଦରୁ 18 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। କିନ୍ତୁ ସେହିସବୁକୁ ମୁଁ ବର୍ତ୍ତମାନ ଏଠାରେ ଅଧ୍ୟୟନ କରିବାକୁ ଯାଉନାହିଁ। ଆପଣ ଦୟାକରି ନିଜର ବ୍ୟକ୍ତିଗତ ବାଇବଲ ଅଧ୍ୟୟନ ସମୟରେ ତାହା ପାଠ କରିନେବେ। ତେବେ ପ୍ରେରିତ ପାଉଲ ଦ୍ୱିତୀୟ ତିମଥି ଦୁଇ ପର୍ବର ତିନି ପଦରେ ଏହିପରି ପ୍ରକାଶ କରନ୍ତି, ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର। ଏହି ପଦଟି ପ୍ରକାଶ କରେ ଯେ ଖ୍ରୀଷ୍ଟ ବିଶ୍ୱାସୀ ସ୍ୱରୂପେ ଆମମାନଙ୍କୁ ସେହି ଆତ୍ମିକ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିବ। ଯଦି ଆପଣ ସେହି ଯୁଦ୍ଧର ସମ୍ମୁଖୀନ ହେଉନାହାନ୍ତି, ତାହେଲେ ପ୍ରକୃତିରେ ଆପଣ ପ୍ରଭୁଙ୍କ ନିମନ୍ତେ ଛିଡ଼ା ହେଉନାହାନ୍ତି। ଯଦି ଆପଣ ପ୍ରଭୁଙ୍କ ନିମନ୍ତେ ଛିଡ଼ା ହେବାକୁ ଚାହାନ୍ତି, ତାହେଲେ ଆପଣଙ୍କ ପଛରେ କେହି ଜଣେ ଅଛି ଯିଏକି ଆପଣଙ୍କୁ ଆକ୍ରମଣ କରି ପରାସ୍ତ କରିବାକୁ ଚେଷ୍ଟା କରୁଅଛି। ଆଜି ମଧ୍ୟ ଈଶ୍ୱରଙ୍କର ସନ୍ତାନମାନେ ଏହିପରି ଯୁଦ୍ଧର ସମ୍ମୁଖୀନ ହେଉଅଛନ୍ତି, ମାତ୍ର ପ୍ରଭୁ ସେମାନଙ୍କୁ ଜୟଲାଭ କରିବା ନିମନ୍ତେ ଶକ୍ତି ମଧ୍ୟ ପ୍ରଦାନ କରୁଅଛନ୍ତି। ଆସନ୍ତୁ ଏହାପରେ ପୂର୍ବଦ୍ୱାରର ପୁନଃନିର୍ମାଣ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ତିନି ପର୍ବର ଅଣତିରିଶ ପଦରେ ଏହିପରି ଲେଖା ଅଛି, ସେମାନଙ୍କ ଉତ୍ତାରେ ଇମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ଜୀର୍ଣ୍ଣ ସଂସ୍କାର କଲା, ପୁଣି ତାହା ଉତ୍ତାରେ ପୂର୍ବଦ୍ୱାରପାଳ ଶିଖନୀୟର ପୁତ୍ର ସମୟ ଜୀର୍ଣ୍ଣ ସଂସ୍କାର କଲା। ଏହି ପୂର୍ବଦ୍ୱାର ଆମ୍ଭମାନଙ୍କ ହୃଦୟକୁ ସେହି ପ୍ରଭୁ ଯୀଶୁଙ୍କ ଆଗମନ ନିମନ୍ତେ ଅପେକ୍ଷା କରି ରହିବା ପାଇଁ ପ୍ରସ୍ତୁତ କରାଏ ଓ ଏକ ଅପୂର୍ବ ଆନନ୍ଦରେ ଭରିଦିଏ। ପ୍ରକୃତରେ ଏହି ଦ୍ୱାର ନଗରର ପୂର୍ବ ପାଖରେ ଅବସ୍ଥିତ ଥିଲା। ଏହି ଦ୍ୱାର ପ୍ରାତଃକାଳରେ ସର୍ବପ୍ରଥମେ ଖୋଲାଯାଉଥିଲା, ମାତ୍ର ବର୍ତ୍ତମାନର ଜେରୁସାଲାମ ନଗରୀ ମଧ୍ୟରେ ଏହି ପୂର୍ବଦ୍ୱାର ବନ୍ଦ କରି ରଖାଯାଇଅଛି। ଅନେକ ଭାବନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଏହି ଜଗତକୁ ପୁନର୍ବାର ଆଗମନ କରିବେ, ସେତେବେଳେ ସେ ଏହି ଦ୍ୱାର ମଧ୍ୟ ଦେଇ ପ୍ରବେଶ କରିବେ। ସେ ତାହା କରିପାରନ୍ତି, ମାତ୍ର ଧର୍ମଶାସ୍ତ୍ର କହେ ନାହିଁ ଯେ ସେ ସେହିପରି କରିବେ, କିନ୍ତୁ ଧର୍ମଶାସ୍ତ୍ର ପ୍ରକାଶ କରେ ଯେ ସେ ସେହି ସ୍ୱର୍ଣ୍ଣଦ୍ୱାର ମଧ୍ୟ ଦେଇ ପ୍ରବେଶ କରିବେ, ଯାହାକି ନଗରର ପ୍ରାଚୀର ମଧ୍ୟରେ ନାହିଁ, ମାତ୍ର ମନ୍ଦିର ମଧ୍ୟରେ ଅଛି। ଯଦିଓ ସେହି ପୂର୍ବଦ୍ୱାର ବର୍ତ୍ତମାନ ବନ୍ଦ ହୋଇ ରହିଅଛି, ମାତ୍ର ସେହି ସମୟରେ ଏହା ସେହି ଦ୍ୱାର ଥିଲା ଯାହାକି ପ୍ରତ୍ୟେକ ଦିନ ସକାଳେ ସର୍ବପ୍ରଥମେ ଖୋଲାଯାଉଥିଲା, ଯେହେତୁ ଏହା ସୂର୍ଯ୍ୟ ଉଦୟ ଆଡ଼କୁ ମୁଖ କରି ରହିଥିଲା। ଆମେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ସେହି ପୂର୍ବଦ୍ୱାର ନିକଟରେ ଏକତ୍ରିତ ହେବା ଉଚିତ, କାରଣ ସୂର୍ଯ୍ୟ ଉଦିତ ହେବା ପୂର୍ବରୁ ସେହି ଉଜ୍ଜଳ ପ୍ରଭାତୀ ତାରା ପ୍ରକାଶିତ ହେବାକୁ ଯାଉଅଛନ୍ତି। ପ୍ରଥମ ଥେସଲୋନିକି ଚାରି ପର୍ବର ଷୋହଳ ଓ ସତର ପଦରେ ଲେଖା ଅଛି, କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରି ବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ, ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟ ମଣ୍ଡଳକୁ ନୀତ ହେବୁ। ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଏହି ଜଗତକୁ ପୁନର୍ବାର ଆଗମନ କରିବାକୁ ଯାଉଅଛନ୍ତି ତାଙ୍କର ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀକୁ ଗ୍ରହଣ କରିବା ପାଇଁ। ସେ ଯେପରି ଭାବବାଣୀ ଅନୁଯାୟୀ ପ୍ରଥମ ଥର ଆଗମନ କରି ଏହି ଜଗତରେ ପାପୀ ମନୁଷ୍ୟ ନିମନ୍ତେ ପ୍ରାୟଶ୍ଚିତ ସାଧନ କଲେ, ସେହିପରି ସେ ଭାବବାଣୀ ଅନୁଯାୟୀ ଦ୍ୱିତୀୟବାର ଏହି ଜଗତକୁ ଆଗମନ କରି ତାଙ୍କର ଆଶ୍ରିତମାନଙ୍କୁ ସଂଗ୍ରହ କରିବେ ଓ ଅଧାର୍ମିକମାନଙ୍କର ବିଚାର କରି ସେମାନଙ୍କୁ ସେମାନଙ୍କ କର୍ମର ସମୁଚିତ ପ୍ରତିଫଳ ପ୍ରଦାନ କରିବେ। କିନ୍ତୁ ଆମେ ସେତେବେଳେ କେଉଁ ଦଳର ଅନ୍ତର୍ଭୁକ୍ତ ହେବା? ମାତ୍ର ପ୍ରଭୁ ଚାହାନ୍ତି ଆମେ ଯେପରି ତାହାଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ରହୁ। ତିନି ପର୍ବର ତିରିଶ ପଦରେ ଏହିପରି ଲେଖା ଅଛି, ତାହା ଉତ୍ତାରେ ସେଲିମିୟର ପୁତ୍ର ହନାନିୟ ଓ ସାଲଫର ଷଷ୍ଠ ପୁତ୍ର ହାନୁନ୍ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲେ, ତାହା ଉତ୍ତାରେ ବେରିଖିଅର ପୁତ୍ର ମସୁଲମ ଆପଣା କୋଠରୀ ସମ୍ମୁଖରେ ଜୀର୍ଣ୍ଣ ସଂସ୍କାର କଲା। ଏଠାରେ ଏକ କୌତୁହଳର ବିଷୟ ହେଉଛି ଯେ ଏହି ବ୍ୟକ୍ତି ମସୁଲମ ଆପଣା କୋଠରୀ ସମ୍ମୁଖରେ ଥିବା ପ୍ରାଚୀରର ପୁନଃନିର୍ମାଣ କଲେ। ପ୍ରିୟ ବନ୍ଧୁ, ଆପଣ ଜଗତ ନିକଟରେ ସାକ୍ଷୀ ହୋଇନପାରନ୍ତି। ଆପଣ ଆପଣଙ୍କର ପ୍ରତିବାସୀ ନିକଟରେ ସାକ୍ଷୀ ହୋଇନପାରନ୍ତି, ମାତ୍ର ଆପଣ ଆପଣଙ୍କର ପରିବାର ନିକଟରେ ସାକ୍ଷୀ ହୋଇପାରିବେ। ଆପଣ ଆପଣଙ୍କର ପରିବାରର ଲୋକମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଦେଇପାରିବେ। ଏକ ଉଦ୍ଧାରପ୍ରାପ୍ତ ପରିବାର ପାଇବା ସବୁଠାରୁ ଉତ୍ତମ ବିଷୟ, ଓ ସେମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଶୁଣାଇବା ହେଉଛି ଆପଣଙ୍କର କର୍ତ୍ତବ୍ୟ। ନିଜର ପରିବାରକୁ ପ୍ରଭୁଙ୍କ ନିମନ୍ତେ ଲାଭ କରିବା ହେଉଛି ସବୁଠାରୁ ମହାନ ବିଷୟ। ମସୁଲମ୍ ଆପଣା କୋଠରୀ ସମ୍ମୁଖରେ ଜୀର୍ଣ୍ଣ ସଂସ୍କାର କଲା, ଆଉ ତାହା ହିଁ ଈଶ୍ୱର ତାହାଠାରୁ ଚାହୁଁଥିଲେ। କାରଣ ପ୍ରଥମେ ଆମେ ନିଜର ପରିବାରକୁ ସୁସମାଚାର ଶୁଣାଇବା ଉଚିତ, ଓ ସେମାନଙ୍କୁ ଈଶ୍ୱରଙ୍କ ବାକ୍ୟ ବିଷୟରେ ଶିକ୍ଷା ଦେବା ଉଚିତ, ସେମାନଙ୍କୁ ପ୍ରଭୁରେ ବଢ଼ାଇବା ଉଚିତ, ସେମାନଙ୍କୁ ଆତ୍ମିକ ଜୀବନରେ ବଢ଼ାଇବା ଉଚିତ, ସେମାନଙ୍କୁ ପ୍ରଭୁଙ୍କ ବାକ୍ୟରେ ଶିକ୍ଷିତ କରାଇବା ଉଚିତ। ତାହେଲେ ନିଜର ପରିବାର ପ୍ରଭୁଙ୍କ ନିମନ୍ତେ ସୁଦୃଢ଼ ହୋଇପାରିବ, ପ୍ରଭୁଙ୍କ ନିମନ୍ତେ ରକ୍ଷା ପାଇପାରିବ, ଏବଂ ପ୍ରଭୁ ସେହି ପରିବାର ମଧ୍ୟ ଦେଇ ଗୌରବାନ୍ୱିତ ମହିମାନ୍ୱିତ ହୋଇପାରିବେ। ତେଣୁ ଆମେ ପ୍ରତ୍ୟେକ ନିଜର ପରିବାରକୁ ମଧ୍ୟ ସଜାଡ଼ିବା ଆବଶ୍ୟକ। ପ୍ରଥମେ ନିଜର ପରିବାରକୁ ଶୃଙ୍ଖଳିତ କରିବା ଆବଶ୍ୟକ ଏବଂ ପ୍ରଭୁ ନିମନ୍ତେ ବଢ଼ାଇବା ଆବଶ୍ୟକ, ଏବଂ ପରିବାର ନିକଟରେ ପ୍ରଥମେ ଆମେ ନିଜକୁ ସାକ୍ଷୀ ରୂପେ ବ୍ୟବହାର କରିବା ଆବଶ୍ୟକ। ଏହାପରେ ଆମେ ହମିପକଦ ଦ୍ୱାରର ପୁନଃନିର୍ମାଣ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ତିନି ପର୍ବର 31 ପଦରେ ଏହିପରି ଲେଖା ଅଛି, ତାହା ଉତ୍ତାରେ ମଲ୍କିୟ ନାମକ ଜଣେ ସ୍ୱର୍ଣ୍ଣକାର ହମିପକଦ ଦ୍ୱାରର ସମ୍ମୁଖସ୍ଥ ନଥେନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ ଆଉ କୋଣର ଉଠାଣି ପର୍ଯ୍ୟନ୍ତ ଜୀର୍ଣ୍ଣ ସଂସ୍କାର କଲା। ଏହି ହମିପକଦ ଦ୍ୱାର କ'ଣ? ହମିପକଦର ଅର୍ଥ ହେଉଛି ସମୀକ୍ଷା କିମ୍ବା ପଞ୍ଜୀକରଣ। ଯେତେବେଳେ ଜଣେ ବିଦେଶୀୟ ଜେରୁସାଲମକୁ ଆସୁଥିଲା, ସେ ଏହି ଦ୍ୱାର ପାଖରେ ପ୍ରଥମେ ଛିଡ଼ା ହୋଇ ସେହି ସ୍ଥାନରେ ତାହାର ନାମ ପଞ୍ଜୀକରଣ କରୁଥିଲା ଓ ଏହାପରେ ନଗର ମଧ୍ୟରେ ପ୍ରବେଶ କରୁଥିଲା। ଏହା ମଧ୍ୟ ଏକ ସମୀକ୍ଷାର ଦ୍ୱାର ଥିଲା। ଯେତେବେଳେ ସୈନ୍ୟମାନେ ବାହାରେ ଯାଇ ଯୁଦ୍ଧ କରିସାରିବା ପରେ ପୁନର୍ବାର ଏହି ନଗରକୁ ଫେରୁଥିଲେ, ସେତେବେଳେ ଏହି ଦ୍ୱାର ମଧ୍ୟ ଦେଇ ସେମାନେ ଫେରୁଥିଲେ। ଏହି ସ୍ଥାନରେ ଦାଉଦ ତାହାଙ୍କର ସୈନ୍ୟମାନଙ୍କୁ ସେହି ଯୁଦ୍ଧକ୍ଷେତ୍ରରୁ ଫେରିଆସିବା ପରେ ସମୀକ୍ଷା କରୁଥିଲେ, ଓ ସେମାନଙ୍କର ନିଃସ୍ୱାର୍ଥପରତାର ସେବା ଓ ସାହସିକତାର କାର୍ଯ୍ୟ ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଜଣାଉଥିଲେ। ଠିକ୍ ସେହିପରି ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ଜଗତକୁ ଆଗମନ ସମୟରେ ସେ କେବଳ ଆମମାନଙ୍କୁ ଗ୍ରହଣ କରିବେ ତାହା ନୁହେଁ, ମାତ୍ର ସେଥିସହିତ ଆମମାନଙ୍କୁ ଆମମାନଙ୍କର କର୍ମାନୁଯାୟୀ ପୁରସ୍କାର ପ୍ରଦାନ କରିବେ। ଆମ ପ୍ରତ୍ୟେକଙ୍କୁ ସେହି ଖ୍ରୀଷ୍ଟଙ୍କର ବିଚାରାସନ ସମ୍ମୁଖରେ ଛିଡ଼ା ହେବାକୁ ହେବ। ଦ୍ୱିତୀୟ କରନ୍ଥୀୟ 5:10 ପଦରେ ଲେଖା ଅଛି, କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମରେ ଆମ୍ଭ ସମସ୍ତଙ୍କୁ ପ୍ରକାଶିତ ହେବାକୁ ହେବ। ଏହା ସେହି ପ୍ରକାଶିତ ବାକ୍ୟ 20:11-15 ମଧ୍ୟରେ ପ୍ରକାଶିତ ହୋଇଥିବା ବୃହତ୍ ଶ୍ୱେତ ସିଂହାସନ ପରି ବିଚାରର ସିଂହାସନ ନୁହେଁ। କେବଳ ଖ୍ରୀଷ୍ଟ ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ବିଚାରାସନ ସମ୍ମୁଖରେ ଉପସ୍ଥିତ ହେବେ, ଯେହେତୁ ଏହି ବିଚାର ପରିତାଣ ସମ୍ବନ୍ଧୀୟ ନୁହେଁ, ମାତ୍ର ପୁରସ୍କାର ସମ୍ବନ୍ଧୀୟ। ବିଶ୍ୱାସୀମାନେ ଆପଣା ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ପୁରସ୍କାର ପ୍ରାପ୍ତ ହେବେ। ଆପଣ ଯଦି ଉଦ୍ଧାର ପାଇନାହାନ୍ତି, ତାହେଲେ ଆପଣ ସେ ସ୍ଥାନରେ ରହିପାରିବେ ନାହିଁ। ଆପଣ ଆପଣଙ୍କର କୃତ କର୍ମାନୁଯାୟୀ ଫଳ ପାଇବେ, ଏହା ଭଲ ହେଉ ବା ମନ୍ଦ ହେଉ। ପ୍ରିୟ ବନ୍ଧୁ, ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଦିନେ ସେହି ସମୀକ୍ଷା ବା ପୁଞ୍ଜିକରଣ ଦ୍ୱାର ମଧ୍ୟ ଦେଇ ପ୍ରବେଶ କରିବାକୁ ହେବ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସେମାନଙ୍କର କୃତ କର୍ମାନୁଯାୟୀ ଫଳ ଭୋଗ କରିବାକୁ ହେବ। ଆଜି ଅନେକ ପ୍ରଭୁଙ୍କର ଦାସମାନେ ଅଛନ୍ତି, ଯେଉଁମାନେ କି ସେଦିନ ପୁରସ୍କୃତ ହେବେ। ପ୍ରଭୁ ସେମାନଙ୍କର କର୍ମାନୁଯାୟୀ ସେମାନଙ୍କୁ ପୁରସ୍କାର ଦେବେ। କ'ଣ ଆମେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ସେହି ପୁରସ୍କାରର ଅଧିକାରୀ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇପାରିବା କି? ଏହାପରେ 32 ପଦରେ ଲେଖା ଅଛି, ପୁଣି କୋଣର ଉଠାଣି ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ଜୀର୍ଣ୍ଣ ସଂସ୍କାର କଲେ। ଆମେ ସେହି ଜେରୁସାଲମ ପ୍ରାଚୀରର ଦଶଟି ଦ୍ୱାର ମଧ୍ୟ ଦେଇ ପୁନର୍ବାର ଆସି ମେଷଦ୍ୱାର ନିକଟରେ ପହଞ୍ଚିଛୁ। ଆମେ ସମ୍ପୂର୍ଣ୍ଣ ଜେରୁସାଲମ ନଗରୀର ପ୍ରାଚୀରଗୁଡ଼ିକ ବୁଲି ଓ ସେହିସବୁକୁ ଦେଖି ବର୍ତ୍ତମାନ ଯେଉଁ ସ୍ଥାନରୁ ଆରମ୍ଭ କରିଥିଲୁ ସେହି ସ୍ଥାନରେ ଆସି ପହଞ୍ଚିଯାଇଛୁ। ଆପଣ ଜାଣିଥିବେ ଯେ ଏହି ମେଷଦ୍ୱାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୃଶକୁ ଉପସ୍ଥାପିତ କରେ। ଆମେ ଖ୍ରୀଷ୍ଟଙ୍କ କୃଶରୁ ଆରମ୍ଭ କରି ପୁନର୍ବାର ସେହି କୃଶ ନିକଟରେ ଆସି ପହଞ୍ଚିଛୁ, କାରଣ ଖ୍ରୀଷ୍ଟଙ୍କ କୃଶ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାପ ନିମନ୍ତେ 1900 ବର୍ଷ ପୂର୍ବେ ସେହି ପ୍ରାୟଶ୍ଚିତ ସାଧନ କରିଅଛନ୍ତି, ଯେପରି ଆପଣ ଓ ମୁଁ ଆମେ ତାହାଙ୍କଠାରେ ବିଶ୍ୱାସ କରି ନିଜର ପାପ ସବୁ ସ୍ୱୀକାର କରିବା ଦ୍ୱାରା ପାପରୁ ଉଦ୍ଧାର ପାଇ ସେହି ଅନନ୍ତ ଜୀବନର ଅଧିକାରୀ ହେଉ। ସେହି କୃଷ ଆମମାନଙ୍କ ଜୀବନ ନିମନ୍ତେ ଆରମ୍ଭ ଓ ଶେଷ ହେଉ। ସେହି କୃଷ ଆମମାନଙ୍କ ଜୀବନର ଲକ୍ଷ୍ୟ ହେଉ। ସେହି କୃଷ ପ୍ରତି ଆମମାନେ ଦୃଷ୍ଟି କରୁ ଓ ସେହି କୃଷ ପ୍ରତି ଲକ୍ଷ୍ୟ କରି ଆମେମାନେ ଆମମାନଙ୍କର କୃଷ ବହନ କରୁ। ପ୍ରଭୁ ଯୀଶୁ କହନ୍ତି, ଯଦି କେହି ମୋର ଅନୁଗାମୀ ହେବାକୁ ଇଚ୍ଛା କରେ ତେବେ ସେ ପ୍ରଥମେ ଆପଣାକୁ ଅସ୍ୱୀକାର କରୁ ଓ ଆପଣା କୃଷ କିଣି ମୋହର ଅନୁଗମନ କରୁ। ପ୍ରିୟ ବନ୍ଧୁ, ପ୍ରଭୁଙ୍କ ବାକ୍ୟ କହେ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ ତେବେ ତାହାର କି ଲାଭ ହେବ। ଆଜି ହିଁ ହେଉଛି ଆତ୍ମସମୀକ୍ଷାର ସମୟ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ ଏବଂ ଆମମାନଙ୍କୁ ତାଙ୍କର ହେବା ପାଇଁ ସାହାଯ୍ୟ କରନ୍ତୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তেবে আজি পাই এইখানে রাখুছু, নমস্কার।
ছড়া লহ জ্বলুছি মো যিশু প্রিয়।